ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ଜୁହାର, ପହଲା ମୁଖ୍ୟ ଖବର। ରାଇଜେ ଦୁଇ ନମ୍ଘର ଖେପ ଭୋଟ ଲାଗି ଆଜି ସରିଲା ପ୍ରଚାର। ଇ ଖେପେ ପାଞ୍ଚଟା ଲୋକସଭା ଆଉ 35 ବିଧାନସଭା ଆସନ ଲାଗି ହେବା ଭୋଟ। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷନ ପ୍ରଚାର ଲାଗି ଆଇବାକାଲ ଓଡ଼ିଶା ଗସ୍ତି ଆସୁଛନ୍ ବରିଷ୍ଠ ବିଜେପି ନେତା ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇବା 2026-27 ଆର୍ଥିକ ବଛର ତକ ଭାରତ ପୃଥିବୀର 3 ଅର୍ଥନୀତି ହେବା କହିଲେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗାରିଆ। ଆଉ ରାଇଜେ ପାଲିତ ହୋଇଛି ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ରାଇଜେ 2 ଖେପ ନିର୍ବାଚନ ଲାଗି ଆଜି ପ୍ରଚାର କାମ ଶେଷ ହୋଇଛି। ଆଇବା ସୋମବାର ଦିନ ଇ ଖେପ୍ ଥି ରାଜ୍ୟର 5 ସଂସଦୀୟ କ୍ଷେତ୍ର ଆଉ ଇତାର ଅଧୀନତି ଥିବା 35 ବିଧାନସଭା ଆସନ ଲାଗି ଭୋଟ୍ ହେବା। ସେଦିନ ସକାଳ 7 ଉପରବେଲା 4 ତକ ଭୋଟ୍ ହେବା। ହେଲେ କେତେଟା ମତଦାନ କେନ୍ଦ୍ର ନ ସନ୍ଧ୍ୟା 5 ଆଉ ଅଲଗା କେତେଟା କେନ୍ଦ୍ର ନ ସଞ୍ଜର 6 ତକ ଭୋଟ୍ ହେବା। ଭୋଟ୍ ହେବାରେ ଥିବା 5 ସଂସଦୀୟ କ୍ଷେତ୍ର ହେଉଛି ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କନ୍ଧମାଳ ଆର୍ ଆସ୍କା। ଇ ଖେପ୍ ନିର୍ବାଚନ 79,69,887 ଜଣ ଭୋଟର ଭୋଟ୍ ଦେବେ। ସେମାନଙ୍କ ଭିତରେ 40,33,992 ପୁରୁଷ ଭୋଟର, 39,35,44 ଜଣ ମହିଳା ଭୋଟର ଆର୍ 851 ଜଣ ଅଲଗା ଭୋଟର ଅଛନ୍ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍। ଇ କ୍ଷେପେ 18-19 ବର୍ଷର ବୟସର ନୂଆ ଭୋଟରଙ୍କ ସଂଖ୍ୟା 2,13,129 ଥିବାର ବେଳେ 20-29 ବର୍ଷର ବୟସର ଭୋଟରଙ୍କ ସଂଖ୍ୟା 16,98,516 ରହିଛେ। ସେନ୍ତା 85 ନୁ ଅତକା ବୟସର 55,822 ଜଣ ଭୋଟର ଥିବାର ବେଳେ 100 ନୁ ଅତକା ବୟସର 1,812 ଜଣ, ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା 1,07,823 ଆଉ 46 ଜଣ ପ୍ରବାସୀ ଭୋଟର ଆର୍ 10,630 ଜଣ ସର୍ଭିସ ଭୋଟର ଅଛନ୍। ଇ କ୍ଷେପେ ମୋଟ 9,148 ମତଦାନ କେନ୍ଦ୍ର ଆଉ 14 ଅତିରିକ୍ତ ମତଦାନ କେନ୍ଦ୍ର ନ ଭୋଟରମାନେ ଭୋଟ୍ ଦେବେ। ସେ ଭିତରୁ 8,058 ମତଦାନ କେନ୍ଦ୍ର ଗ୍ରାମାଞ୍ଚଳନ ରହିଥିବା ବେଳେ 1,090 କେନ୍ଦ୍ର ସହରାଞ୍ଚଳନ ରହିଛି। 1,041 ମତଦାନ କେନ୍ଦ୍ରକେ ପୂରାପୂରି ମହିଳା କର୍ମଚାରୀମାନେ ପରିଚାଳନା କରୁଥିବା ବେଳେ 25 ମତଦାନ କେନ୍ଦ୍ରକେ ଦିବ୍ୟାଙ୍ଗ କର୍ମଚାରୀମାନେ ପରିଚାଳନା କରିବେ। ଇ କ୍ଷେପେ 1,541 ଆଦର୍ଶ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଫି ମତଦାନ କେନ୍ଦ୍ର ନ ପାଖାପାଖି 870 ଜଣ ଲେଖା ଭୋଟର ଭୋଟ୍ ଦେବେ। ଇ କ୍ଷେପେ ନିର୍ବାଚନ 60,000 ଅତକା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଆଜି 17 ବିଧାନସଭା କ୍ଷେତ୍ର ଲାଗି ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ଗନ୍ତବ୍ୟ ଜାଗାକେ ପଠାଇଥିବା ବେଳେ 18 ବିଧାନସଭା କ୍ଷେତ୍ରର କର୍ମଚାରୀମାନଙ୍କୁ ଆଇବାକାଲ ଭୋଟ୍ କେନ୍ଦ୍ରମାନଙ୍କେ ପଠାଯିବା। ଇ କ୍ଷେପେ 5 ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ମୋଟ 40 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ 35 ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି 265 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। ନିର୍ବାଚନ ସମୟ ସମ୍ଭାବ୍ୟ ଅଂଶୁଘାତର ମୁକାବିଲା ଆର୍ ବୟସ୍କ ଆଉ ଦିବ୍ୟାଙ୍ଗ ଭୋଟରମାନଙ୍କୁ ସାହାଯ୍ୟ କରିବାର ଲାଗି ଫି ମତଦାନ କେନ୍ଦ୍ର ନ ଆଶାକର୍ମୀମାନଙ୍କ ସହିତ ଜରୁରୀ ଉଷ ଆଉ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି। ଏ ବାବଦେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ
ମେ 20 ତାରିଖ ଦିନ ଆମର 5 ପାର୍ଲାମେଣ୍ଟ କ୍ଷେତ୍ର ଏବଂ ତତ୍ଅନ୍ତର୍ଗତ 35 ବିଧାନସଭା କ୍ଷେତ୍ରରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ୱେଦର ଯାହା ଆଇଏମ୍ଡି ପ୍ରେଡିକ୍ସନ ଦେଇଛି, ହିଟ୍ ୱେଭ୍ କଣ୍ଡିସନ ୱିଲ୍ ବି ଦେୟାର ଏସ୍ପେସିଆଲି ଇନ୍ 2 ଡିଷ୍ଟ୍ରିକ୍ଟ, ଗୋଟେ ହେଉଛି ସୁନ୍ଦରଗଡ଼ ଆଉ ଗୋଟେ ହେଉଛି ଝାରସୁଗୁଡ଼ା। ମାନେ ଆଜିଠୁ ଟେମ୍ପରେଚର ବଢ଼ିବା ଆରମ୍ଭ ହୋଇଛି, କାଲି ଆହୁରି ଟିକେ ବଢ଼ିବ, 20 ତାରିଖ ଦିନ ଆଉ ଟିକେ ରହିବ ଏବଂ 21 ତାରିଖ ଦିନ ଆକ୍ଚୁଆଲି ଆମେ ଯେଉଁ ପ୍ରେଡିକ୍ସନ କରିଛୁ ସେଦିନ ଟେମ୍ପରେଚର ଇନ୍ଫାକ୍ଟ 20 ତାରିଖଠୁ ଅଧିକା ମଧ୍ୟ ରହିବ। ସେଥିପାଇଁ ସଫିସିଏଣ୍ଟ କ୍ୱାଣ୍ଟିଟିର ବ୍ୟାଲଟ ୟୁନିଟ୍, କଣ୍ଟ୍ରୋଲ ୟୁନିଟ୍, ଭିଭିପ୍ୟାଟ୍ ସବୁ କମିଶନ ହୋଇକି ଅଛି। ଆବଶ୍ୟକତା ଠାରୁ 27% ଅଧିକ ବ୍ୟାଲଟ ଆଉ କଣ୍ଟ୍ରୋଲ ୟୁନିଟ୍ କମିଶନିଂ କରାଯାଇଛି ଏବଂ 39% ଭିଭିପ୍ୟାଟ୍ କମିଶନିଂ କରାଯାଇଛି।
ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାରକେ ଆଇବାକାଲ ଦୁଇଦିନିଆ ଓଡ଼ିଶା ଗସ୍ତି ଆସିବେ। ଆଇବା ସୋମବାର ଦିନ ଶ୍ରୀ ମୋଦି ପୁରୀ ଯାଇକରି ଶ୍ରୀଜୀଉଙ୍କର ଦର୍ଶନ କରିବାର ଉତାରୁ ବଡ଼ଦାଣ୍ଡନ ନିର୍ବାଚନୀ ରୋଡ୍ ଶୋ ଯୋଗଦେବେ। ସେଦିନ ପ୍ରଧାନମନ୍ତ୍ରୀ ଅନୁଗୁଳ ଯାଇକରି ବିଜୟ ସଂକଳ୍ପ ସମାବେଶ ଯୋଗଦେବେ। ଇତାରୁତୁରୁ ସେ ଉପରବେଳା କଟକଠାରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ସଭା ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିର୍ବାଚନ ପ୍ରଚାର ଲାଗି ଫେର୍ ଘାଏ ଓଡ଼ିଶା ଆସିବେ। ଶ୍ରୀ ଶାହା 21 ତାରିଖ ଦିନ ସକାଳେ ସମ୍ଭଲପୁର, କେନ୍ଦୁଝର, ବରଜଙ୍ଗ ଆଉ ନୟାଗଡ଼ ଯାଇକରି ସାଧାରଣ ସଭାମାନଙ୍କେ ଉଦ୍ବୋଧନ ଦେବେ। ଇନ ଜନାଇ ଦିଆଯାଇପାରେ ଯେ ଶ୍ରୀ ଶାହା ଗଲାକାଲ ରାଉରକେଲାଠାରେ ଗୋଟିଏ ସଭାତି ଉଦ୍ବୋଧନ ଦେଇଥିଲେ। ଭାରତ 2026-27 ଆର୍ଥିକ ବର୍ଷ ତକ ପୃଥିବୀର 3 ନମ୍ବର ଅର୍ଥନୀତି ହେବା ବୋଲି ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗରିଆ କହିଛନ୍। ସେ କହିଛନ୍ ଯେ ଏଛେନ୍ ଦେଶ ଯେନ୍ ଅଭିବୃଦ୍ଧି ହାରଥି ଆଗ୍କେ ବଢ଼ୁଛେ ସେଟା ଆଇବା ଦିନେ ଜାରି ରହିଲେ ଭାରତ 3 ନମ୍ବର ଅର୍ଥନୀତି ହୋଇପାରବା। ସେ କହିଛନ୍ ଯେ ଗଲା 20 ବର୍ଷରେ ଡଲାର ହାରଥି ଅଭିବୃଦ୍ଧି 8% ବଢ଼ିଛେ। ପୃଥିବୀନ ଦେଖାଯାଇଥିବା ମାନ୍ଦାବସ୍ଥା ଆଉ କୋଭିଡ୍ ପରିସ୍ଥିତି ଭିଲ୍ ଭାରତର ଅଭିବୃଦ୍ଧି ସନ୍ତୋଷଜନକ ରହିଛେ। ଭାରତୀୟ ଶିଳ୍ପ ମହାସଂଘର ବାର୍ଷିକ ସମ୍ମିଳନୀଥି ଯୋଗଦେଇକରି ଶ୍ରୀ ପାନଗରିଆ କହିଛନ୍ ଯେ ଭାରତ ଏଛେନ୍ ଦାରିଦ୍ର୍ୟନୁ ବାହାରକେ ବାହାରିଛେ। ଆଇବା ଦିନେ ଦେଶର ବୃହତ୍ ମାନବ ସମ୍ବଳକେ କୃଷି କ୍ଷେତ୍ରନୁ ବାହାରକେ ଆନିକରି ଶିଳ୍ପ ଆଉ ସେବା ଦିଗେ ନିୟୋଜିତ କରବାର ଦରକାର ଉପରେ ସେ ଜୋର୍ ଦେଇଛନ୍। ଆଜି ହେଉଛେ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ସଂଗ୍ରହାଳୟ ହେଉଛେ ସାଂସ୍କୃତିକ ବିନିମୟ, ସଂସ୍କୃତିର ସମୃଦ୍ଧି, ଆପୋଷ ବୁଝାମଣାର ବିକାଶ, ଲୋକର ଭିତରେ ସହଯୋଗ ଆଉ ଶାନ୍ତି ପ୍ରତିଷ୍ଠା ଲାଗି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଏ ବାବଦେ ଲୋକମାନଙ୍କୁ ସଚେତନ କରିବା ଲାଗି ଏ ଦିବସ ପାଳନ କରାଯାଉଛେ। ଇଣ୍ଟରନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ମ୍ୟୁଜିୟମ୍ 1977 ମସିହାନୁ ଫି ବଛର ମେ 8 ତାରିଖ ଦିନ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳନ କରୁଛେ। ଏ ବଛରର ବାର୍ତ୍ତା ହେଉଛେ ଶିକ୍ଷା ଆଉ ଅନୁସନ୍ଧାନ ଲାଗି ସଂଗ୍ରହାଳୟ। ଭୁବନେଶ୍ୱରର ରାଜ୍ୟ ଜନଜାତି ସଂଗ୍ରହାଳୟ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ ହୋଇଯାଇଛେ। ଏହି ଅବସରରେ ହୋଇଥିବା ସମାରୋହଟି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଅନୁସୂଚିତ ଜାତି ଆଉ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଆଉ ପଛୁଆବର୍ଗ କଲ୍ୟାଣ ବିଭାଗ କମିଶନର ରୂପାରୋଶନ ସାହୁ ପ୍ରମୁଖ ଏଥି ଯୋଗ ଦେଇଥିଲେ। ଏତାର ସହିତ ଗଲା 4 ତାରିଖ ଦିନ ଚାଲିଥିବା 15 ଦିନିଆ ଗ୍ରୀଷ୍ମକାଳୀନ ସୌରା ଚିତ୍ରକଳା ଶିବିର ଭିଲ୍ ଉଦ୍ଯାପିତ ହୋଇଯାଇଛି। ଆଇବା 20 ତାରିଖ ଦିନ ହେବାକୁ ଥିବା ବଲାଙ୍ଗୀର ସଂସଦୀୟ କ୍ଷେତ୍ର ଆଉ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଆର୍ ସୋନପୁର ଦୁଇଟା ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟ୍ ପ୍ରଚାର ଆଜି ଉପରବେଳା ସରିଛେ। ନିର୍ବାଚନ ମୈଦାନଠି ଥିବା ଦଳୀୟ ସ୍ୱାଧୀନ ବିଧାୟକ ପ୍ରାର୍ଥୀମାନେ ଗାଁ ଗାଁକେ ଯାଇକରି ଭୋଟ୍ ଭିକ୍ଷା କରୁଛନ୍। ସେଆଡ଼େ ଆଇବାକାଲି ଜିଲ୍ଲାର ସବୁ ବୁଥ୍କେ ନିର୍ବାଚନ ପରିଚାଳନା ଲାଗି ନିଯୁକ୍ତ ହୋଇଥିବା ଅଧିକାରୀ ଆଉ ଭୋଟ୍ ସାମାନ ପଠାବାର ଲାଗି ଜିଲ୍ଲା ପ୍ରଶାସନ ତରଫ ପ୍ରସ୍ତୁତି ମୂଲ ହୋଇଛେ। ଆଇବାକାଲି ସକାଳୁ ଜିଲ୍ଲାର ସବୁ ବୁଥ୍କେ ପୋଲିଂ ପାର୍ଟି ପଠାଯିବା ବୋଲି ଜିଲ୍ଲାପାଳ ଅନ୍ୟା ଦାସ କହିଛନ୍। ବରଗଡ଼ ଜିଲ୍ଲାର 140 ମୋଡେଲ ମତଦାନ କେନ୍ଦ୍ର ଖୋଲିବାର ବ୍ୟବସ୍ଥା କରାଯାଇଛି। ସୂଚନା ଅନୁସାରେ ଜିଲ୍ଲାର ମୋଟ 1397 ବୁଥ୍ ଭିତରୁ 82 ସଖୀ ବୁଥ୍, 5 ଦିବ୍ୟାଙ୍ଗ ପରିଚାଳିତ ବୁଥ୍, 25 ଯୁବକ ପରିଚାଳିତ ବୁଥ୍ ଆଉ 14 ଲେଖା ଇକୋ ଫ୍ରେଣ୍ଡଲି ବୁଥ୍ ଆଉ ଏଥନିକ୍ ପୁଲିଂ ଷ୍ଟେସନ୍ ରହିଛେ। ଫି ବୁଥ୍ର ଭୋଟର ସହାୟତା କେନ୍ଦ୍ର ଖୋଲିବା ସହିତ ପିଇବାର ପାନ୍ ଆର୍ ଛାଇ ବ୍ୟବସ୍ଥା କରାଯାଇଛେ। ଆଇବା 20 ତାରିଖ ଦିନ ହେବାକେ ଥିବା ଭୋଟ୍ଟି ବହୁତ ସଂଖ୍ୟକ ଭୋଟର ଭୋଟ୍ ଦେଇକରି ଏହି ମହାନ ପର୍ବକେ ସଫଲ କରବାର ଲାଗି ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ନିବେଦନ କରିଛନ୍। ସେ ତାଙ୍କର ସନ୍ଦେଶୀ କହିଛନ୍, ମିଲିମିଶି ହେମା ଜୋଟ୍, ସଭେ ମିଶି ଦେମା ଭୋଟ୍। ଭୋଟ୍ ଦେବାନୁ କେହି ଯେନ୍ତା ବାଦ୍ ନାଇଁ ପଡ଼ବେ ସେଥିଲାଗି ଦେବଗଡ଼ ଜିଲ୍ଲା ପ୍ରଶାସନ ତରଫ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନ ତରଫ 85 ବର୍ଷନୁ ଅଧିକା ବୟସର 242 ଜଣ ଭୋଟର ଆଉ 206 ଜଣ ଦିବ୍ୟାଙ୍ଗ ଭୋଟର ପୋଷ୍ଟାଲ ବ୍ୟାଲଟ୍ଥି ଭୋଟ୍ ଦେଇଛନ୍। ମତଦାନ ପ୍ରକ୍ରିୟାଥି ସ୍ୱଚ୍ଛତା ଆଣବାର ଲାଗି ଭିଡ଼ିଓଗ୍ରାଫି କରାଯାଇଛି ଆଉ ଭୋଟ୍ଦାତାମାନଙ୍କୁ ମାନପତ୍ର ଦିଆଯାଇଛି। ବୌଦ୍ଧ ଜିଲ୍ଲାନ ହେବାକେ ଥିବା ଭୋଟ୍ ଲାଗି କର୍ମଚାରୀମାନେ ଦରକାରୀ ଜିନିଷ ଧରିକରି ବୁଥ୍ମାନଙ୍କେ ଯିବାର ମୂଲ କରିଛନ୍। ବୌଦ୍ଧ ପଞ୍ଚାୟତ କଲେଜ ପରିସର ଭିତରେ ଜିଲ୍ଲା ନିର୍ବାଚନ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ସେନୁ କର୍ମଚାରୀମାନଙ୍କୁ ଭିଭିପାଟ୍ ଆର୍ ନିର୍ବାଚନ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଜିଲ୍ଲାନ 411 ବୁଥ୍ ରହିଛି ବୋଲି ଜିଲ୍ଲାପାଳ ଜେ ସୋନାଲ କହିଛନ୍। ସମ୍ବଲପୁର ବିଧାନସଭା ଆସନ ଲାଗି ପୋଲିଂ କର୍ମଚାରୀ ଆଉ ପ୍ରିଜାଇଡିଂ ଅଫିସରମାନଙ୍କର 2 ନମ୍ଘର ଖେପ୍ ତାଲିମ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ପୋଲିଂ ଆଘର, ପୋଲିଂ ସମିଆ ଆର୍ ପୋଲିଂ ସର୍ବା ଡ୍ୟୁଟି ବାବଦେ ତାଲିମ ଦିଆଯାଇଥିଲା। ଇତାର ଛଡ଼ା ଡେସ୍ପାଚ୍ ସେଣ୍ଟର, ଇଭିଏମ୍ ଗ୍ରହଣ କେନ୍ଦ୍ର, ରେଜିଷ୍ଟ୍ରାର ଭୋଟରମାନଙ୍କର ଭୋଟ୍ ଦେବାର ବାବେ ବିଲ୍ ଆଲୋଚନା ହୋଇଥିଲା। ସେନ୍ତା ଇଭିଏମ୍, ଭିଭିପାଟ୍ ଡେମୋନ୍ଷ୍ଟ୍ରେସନ୍ ବିଲ୍ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଇଲାକାନ ଆଇବା 22 ତାରିଖ ଆଡ଼େ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଠା ପ୍ରାଥମିକ ସ୍ତରନ ଉତ୍ତର ପୂର୍ବ ଦିଗେ ଗତି କରିବାର ସମ୍ଭାବନା ଥିବାବେଳେ କେନ୍ଦ୍ରୀୟ ବଙ୍ଗୋପସାଗର ଇଲାକାନ ଆହୁରି ଘନୀଭୂତ ହୋଇକରି 24 ତାରିଖ ଆଡ଼େ ଗୋଟିଏ ଅବପାତ୍ୟ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ଏତାର ପ୍ରଭାବଥି ଉପକୂଳ ଓଡ଼ିଶାନ ବର୍ଷା ହେବାର ସମ୍ଭାବନା ରହିଛି। ରାଇଜେ 2 ନମ୍ଘର ଖେପ୍ ଭୋଟ୍ ଲାଗି ଆଜି ସରିଲା ପ୍ରଚାର। ଇ ଖେପେ 5 ଲୋକସଭା ଆଉ 35 ବିଧାନସଭା ଆସନ ଲାଗି ହେବା ଭୋଟ୍। ଦଳୀୟ ପ୍ରାର୍ଥୀଙ୍କ ସପକ୍ଷନ ପ୍ରଚାର ଲାଗି ଆଇବାକାଲି ଓଡ଼ିଶା ଗସ୍ତି ଆସୁଛନ୍ ବରିଷ୍ଠ ବିଜେପି ନେତା ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇବା 2026-27 ଆର୍ଥିକ ବର୍ଷ ତକ ଭାରତ ପୃଥିବୀର 3 ନମ୍ଘର ଅର୍ଥନୀତି ହେବା କହିଲେ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପାନଗରିଆ। ଆଉର୍ ଆଜି ରାଇଜେ ପାଲିତ ହୋଇଛେ ଆନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।